ସ୍ୱାଗତ କରୁଛି ପୁଣି ଥରେ ଆପଣଙ୍କୁ ରେଡିଓ ଚକୋଲେଟ୍ 104 FM ଧୁମ୍ ମିଠାକୁ। ମୁଁ ଆପଣଙ୍କ ସାଥୀ ସ୍ୱାତି ସକାଳର ପହିଲି ଗାଡ଼ିରେ ଆଣ୍ଡ ରାଇଟ୍ ନାଓ ମୋ ସହିତ ଅଛନ୍ତି OSCIT ର ଓରିଜିନାଲ୍ ମ୍ୟାନେଜର ଜୟେଶ ମହତୋ ସାର୍। ସାର୍, OSCIT କହିଲେ ବେସିକାଲି ଆମ ଲୋକଙ୍କ ମନରେ ଧାରଣା ଆସୁଥିବ କି କେଉଁମାନେ ଏଇ କୋର୍ସକୁ ଆଭେଲ୍ କରିପାରିବେ।
ଆକ୍ଚୁଆଲି OSCIT କୋର୍ସ ଯାଉଛି, ଦିସ୍ ଇଜ୍ ଏ ବେସିକ୍ IT ଲିଟରେସି କୋର୍ସ। ତ ଆଜ୍ ସଚ୍ ଯେତେ ବି କୋର୍ସ ଥାଏ ତାଙ୍କର ଜଣେ ଟାର୍ଗେଟ୍ ଅଡିଏନ୍ସ ଥାନ୍ତି, କିନ୍ତୁ ଫର୍ ଦିସ୍ କୋର୍ସ ଏଭ୍ରିବଡ଼ି ଇଜ୍ ଦି ଟାର୍ଗେଟ୍ ଅଡିଏନ୍ସ। ଏଭ୍ରିବଡ଼ି କ୍ୟାନ୍ ଆପ୍ଲାଏ ଫର୍ ଦିସ୍ କୋର୍ସ। ଯିଏ ବି କମ୍ପ୍ୟୁଟର ଚଲାଇବା ପାଇଁ ହି ଇଜ୍ ଏବଲ୍, ଦେ କ୍ୟାନ୍ ଏନ୍ରୋଲ୍ ଇନ୍ ଦିସ୍ କୋର୍ସ। ଇଭେନ୍ ଇଫ୍ ୟୁ ଆର୍ ଫିଜିକାଲି ଡିସେବଲ୍ଡ, ଇଫ୍ ୟୁ କ୍ୟାନ୍ ସି ଆଣ୍ଡ ଇଫ୍ ୟୁ କ୍ୟାନ୍ ହିୟର୍, ଦେନ୍ ୟୁ କ୍ୟାନ୍ ଏନ୍ରୋଲ୍ ଇନ୍ ଦିସ୍ କୋର୍ସ। ଯାହା ବି ଆପଣ ଶୁଣୁଛନ୍ତି ସେଇଟା ତଳେ ଲେଖା ବି ହେଉଛି ସିଷ୍ଟମ୍ରେ, ସୋ ୟୁ କ୍ୟାନ୍ ଏନ୍ରୋଲ୍। ସୋ ବେସିକାଲି ୱାଟ୍ ୱି ପ୍ରିଫର୍ ଆଜ୍ ପର୍ our qualification needed, a person should have the keen desire to learn. That's it. Au tapare jo am prefer karchu according to our site likha hai chi preferably 10th students passed, but ebe pai 10th 9th 8th ro pila bi admission neuchanti athe mane bhalo bhabare computer operate karuchanti। So target audience jete bela apan kahibe various uses achi, jemte ki pila mane jo mane chakri pai apply karuchanti se mane tanko resume banibe sikki paribe through this course। Then if you say into the side of designing point of view, art and designing, sithre through the use of the tools like MS Word and PowerPoint, ସେ ଗ୍ରିଟିଂ କାର୍ଡ଼ସ୍ ବନେଇ ପାରିବେ କି ପୋଷ୍ଟର ଗୋଟେ ବନେଇ ପାରିବେ, ବ୍ୟାନର୍ ଗୋଟେ ଡିଜାଇନ୍ କରିପାରିବେ। ସୋ ଦି ଆର୍ଟ ଆଣ୍ଡ ସାଇଡ୍ ପାର୍ଟ ଇଜ୍ ଅଲସୋ ଟେକନ୍ କେୟାର ଅଫ୍। ଆପାର୍ଟ ଫ୍ରମ୍ ଦ୍ୟାଟ୍, ସପୋଜ୍ ଜଣେ ହାଉସ୍ ୱାଇଫ୍ ଅଛନ୍ତି, ତ ସିଏ ବି ଏ କୋର୍ସକୁ ନେଇକି ତାଙ୍କ ଘର ପାଇଁ ଯେଉଁ ବିଲ୍ ଜମା କରିବା ସେଗୁଡ଼ା ବି ଅନଲାଇନ୍ କରିପାରିବେ ଶିଖିକି। ସୋ ଇଟ୍ସ ୟୁଟିଲିଟି ଫର୍ ୱାନ୍ ଆଣ୍ଡ ଅଲ୍, ଇଟ୍ସ ୟୁଟିଲିଟି ଫର୍ ଦି ସୋସାଇଟି।
ତ ଆକ୍ଚୁଆଲି ଆପଣଙ୍କର କେହି ଜଣେ ସେଠି ଥାନ୍ତି ପ୍ରଫେସନାଲ୍ ଶିଖେଇବା ପାଇଁ ନା ଏଇଟା ଅନଲାଇନ୍ ଟ୍ରେନିଂ ଦିଆଯାଏ?
ଏଇଟା ଯେଉଁ ଥାଏ ଆମର ଅଥରାଇଜ୍ ଲର୍ଣ୍ଣିଂ ସେଣ୍ଟର୍ସ ଦ୍ୱାରା ଦିଆଯାଏ, ଯେମିତିକି ଅରୁଣା ମ୍ୟାଡ଼ାମ୍ କହିଲେ। ତ ସେଇ ସେଣ୍ଟର୍ସରେ ଯେତେ ବି ଆମ ସଫ୍ଟୱେର୍ ଥାଏ, ସର୍ଭରରେ ଇନଷ୍ଟଲ୍ ଥାଏ ସଫ୍ଟୱେର୍, ଆଉ କ୍ଲାଏଣ୍ଟ ମେସିନ୍ରେ ପିଲାମାନେ ପଢ଼ନ୍ତି। ସୋ ଦିଜ୍ computers, they are authorized through a software, means etre minimum sabu quality met kare
ko software tha eta
ute warm software achi, it's a asset monitoring software।
Okay,
jo ki internet ru connect hi thai, and until and unless a computer passes that check sethre seta ama accept hebani ama system।
Okay
so a base standard is followed across all the authorized learning centers, so bo authorized learning centers at least sethiki standard re machine theba darkar, tapare se machine re ama a very rich content jo multimedia content achi, audio visual sabu kichhi achi sethre delivery hue lecture ro। To authorized learning center re as such we need a facilitator, ଯେଉଁମାନେ ପିଲାମାନଙ୍କୁ ଗାଇଡ଼ କରିପାରିବେ ହାଉ ଟୁ ଷ୍ଟାର୍ଟ ଦିସ୍ କୋର୍ସ, ମାନେ ହାଉ ଟୁ ଓପେନ୍ ଇଟ୍। ଦିସ୍ କୋର୍ସ ରନ୍ସ ଇନ୍ ଇଣ୍ଟରନେଟ୍ ଏକ୍ସପ୍ଲୋରର୍ ଏ ବ୍ରାଉଜର୍, ତ ହାଉ ଟୁ ଓପେନ୍ ଇଟ୍। ସେ ତାଙ୍କୁ ପିଲାମାନଙ୍କୁ ଲଗ୍ଇନ୍ ଦେଲେ, ସେ ଲଗ୍ଇନ୍ କରିକି ତାଙ୍କୁ ଗାଇଡ଼ କରିବାର ଅଛି କି ଏଇଠି ଏଇଠି କ୍ଲିକ୍ କରନ୍ତୁ, ତାପରେ କୋର୍ସ ଷ୍ଟାର୍ଟ ହେବ। ୱାନ୍ସ ଦି କୋର୍ସ ଇଜ୍ ଷ୍ଟାର୍ଟେଡ୍, ଦି କୋର୍ସ ଇନ୍ ଇଟ୍ ସେଲ୍ଫ ଡ୍ରାଇଭ୍ସ ଦି ଲର୍ଣ୍ଣିଂ। ପିଲା ନିଜେ ହିଁ ତାପରେ ଶିଖିପାରିବ, ବିକଜ୍ ଇଟ୍ ଷ୍ଟାର୍ଟସ୍ ଫ୍ରମ୍ ଦି ବେସିକ୍ସ, ହାଉ ଟୁ ୟୁଜ୍ ଦି କମ୍ପ୍ୟୁଟର। Apart from that, our authorized learning center, semane sobu bele tanku support karanti, any doubts to authorized learning center semane clear karanti, but basically all the doubts like quizzes, quizzes thae system bhitre hi questions thae, take challenges thae, challenges kuda complete karle tang jo learner thanti tanku marks mile।
Okay,
so the positive thing is that whatever the learner does, ki learns, that can be tracked। So this is an evidence based learning।
Okay,
so whatever the learner is learning, it is recorded in that server, in that center server, in the, that center server, and then C server ro data thai internet jete bade bhi taku mile connect hue, they upload that data to our central server। So even sitting in this office we can know what is the learning progress of all the students in all our LCs।
Okay,
that is the main funda।
Tebe katha bagu koi bisare apan sunu thantu radio chocolate 104 FM dhum meetha।